ॐ नमो भगवते वासुदेवाय। श्रीमद्भागवत अष्टमस्कन्ध तृतीय अध्याय। शुक उवाच। शूण पाण्डव चूडामणि गजेन्द्र बोले मोक्षवाणी एमंत बुद्धि से विचारी चंचल मन स्थिर करी परम जप से जपिला जे पूर्व जन्मे शिक्षा थिला श्रीकृष्ण आदि ब्रह्म पदे बोले आनंद गद गदे। हरि हरि बोल। गजेन्द्र उवाच। नमस्ते प्रभु भगवान अशेष ब्रह्मांड जीवन तोर महिमा चिरात्मक अनादि पुरुष विवेक जीवर आदि बीज तुहि परमेश्वर नमे मुहि जहार देहे विश्व बसे जात हूँ ए विश्व प्रकाशे ए विश्व सर्जना जही रे स्वयं जे विश्व रूप धरे कार्य कारण रुजे पर तू ब्रह्म शरण सोदर ए जे संसार माया बले आत्मारू कल्पे जे निश्चले प्रकाश करी तिरोहित भवत मध्ये देखई साक्षी रूपे क्रीड़ा करई कल्पे कल्पे से हरि रखु मोर प्राण तापादे पशिली शरण काले सकल जीव धरी अंतक रूपेण संहरि सकल हेतु करे अंत तम निबिड़ घोर पथ से तम परे से हुबसे विराज रूपे परकाशे तार महिमा विचारणे ए जेते देवे ऋषि गणे केही न जाने प्रभु तोते अनेक शास्त्र जोग मते के प्राणी तत्व तो जानिब जही भ्रमंती ब्रह्मा शिव नट आकृति प्राय खेले ए माया गहन शयले मन कर्मरु दूर जेहि से हरि रखु मोर देहि जार महिमा मुनि जने सकल शास्त्रे अनुमाने विमुक्त संग साधु जने तपसा धन्ति घोर बने भूतंक आत्मा भूत जेहु से हरि मोर गति हेउ। हरि हरि बोल। जाहार जन्म कर्म नाही अपर गुण दोष काही तथापि लोक रक्षा अर्थे आपे संभव ए जगते स्वमाया बले ए जगत स्थिति पालन करे अंत अरूप रूप जे अद्भुत आत्म प्रदीप साक्षी मत मन वचने अगोचर परम आत्मा सुख घर सूक्ष्म निर्मल रूप जार पंडित जनंक गोचर जहाकु सत्व गुणे पाई निष्काम चित्ते जे बाध्याई कैवल्य नाथ नमोस्तुते निर्वाण सुख जाऊदीते तू नाथ शांत घोर रूपी मूढ़ धर्मेण विश्वव्यापी जे निर्विशेष साम्य रूप नमस्ते ज्ञान घन रूप क्षेत्रज्ञ रूपी नमो नम सर्वज्ञ साक्षी निज धाम से ए जगत आदि मूल मूल प्रकृति सूक्ष्म स्थूल सर्व इंद्रिय गण द्रष्टा सर्व विषय आदि स्रष्टा अभक्त जने अप्रकाश भक्त पदे रवित्रास ଅଖିଳ କାରଣ ସ୍ୱରୂପୀ ଅଦ୍ଭୁତ ରୂପେ ବିଶ୍ୱବ୍ୟାପୀ ସର୍ବ ଆଗମ ବେଦ ସ୍ଥାନ ନମସ୍ତେ ମୋକ୍ଷ ପରାୟଣ ସ୍ୱୟଂ ପ୍ରକାଶ ଗୁଣ ପାସେ ବନ୍ଧନ ନୋହୁଁ ତୁ ବିଶେଷେ ତୁ ଅପବର୍ଗ ପରାୟଣ ନମଇ ତୋହର ଚରଣ ହରି ହରି ବୋଲ ତୁ ନାଥ କରୁଣା ସାଗର ତୋ ପାଦେ ଶରଣ ମୋହର ଅଶେଷ ଦନ୍ତୁ ହୃଦ ଗତେ ତୋର ପ୍ରକାଶ ଆତ୍ମା ମତେ ସକଳ ଦେଖୁ ନାଥ ତୁ ହି ତୋ ଅନୁଭବ କେ ଜାଣଇ ତୁ ବ୍ରହ୍ମ ପର ମଙ୍ଗଳ ନମସ୍ତେ ପ୍ରଭୁ ଆଦି ମୂଳ ତୁ ନାଥ କରୁଣା ସ୍ୱରୂପୀ ତୃଣ କାଷ୍ଟରେ ଅଛୁ ବ୍ୟାପୀ ମୋହର ପ୍ରାୟ ପଶୁଗଣ ବିପଦ ପାଶୁକର ତ୍ରାଣ ଆତ୍ମା ଆତ୍ମଜ ଗୃହ ବିତେ ମମତା କରେ ଦୃଢ ଚିତେ ଯେ ପ୍ରାଣୀ ଗୃହ ବନ୍ଧେ ମଜେ ସେ ତୋତେ କେବେ ହିଁ ନ ଭଜେ ଯେ ମୁକ୍ତ ସଙ୍ଗ ଏ ଜଗତେ ସେ ତୋତେ ଭଜେ ଅବିରତେ ଏଣୁ ବିବେକୀ ପ୍ରାଣୀଙ୍କର ତୁ ନାଥ ଶୁଭ ସୁଖ ଘର ହେ ଜ୍ଞାନାତ୍ମକ ଭଗବାନ ସର୍ବ ଈଶ୍ୱର ନମୋ ନମ ଧର୍ମାର୍ଥ କାମ ଲୋଭୁ ମୁକ୍ତ ନିଷ୍କାମ ଭଜେ ଅବିରତ ଅନ୍ତେ ଲଭନ୍ତି ଇଷ୍ଟ ଗତି ଦୁଃଖେ ସଙ୍କଟେ ନ ପଡ଼ନ୍ତି ଅବ୍ୟୟ ସ୍ଥାନେ ରହେ ମନ ଏଣୁ ଲଭନ୍ତି ଦିବ୍ୟ ଜ୍ଞାନ ମୁଁ ଏବେ ଶରଣ ତୋହର ଏ ଗ୍ରାହ ମୁଖୁ କର ପାର ଏକାନ୍ତ ଚିତ୍ତେ ଯେ ଭଜନ୍ତି ବିଷୟ ସୁଖ ନ ବାଞ୍ଛନ୍ତି ତୋ ଜ୍ଞାନ ସୁଧାର ସପାଇ ଅଧିକ ବାଞ୍ଛା ତାଙ୍କ ନାହିଁ ଅତି ଅଦ୍ଭୁତ ତୋ ଚରିତ ଆନନ୍ଦ ରୂପେ ସୁଲଳିତ ହରିହରି ବୋଲ ତୋ କଥା ସୁଧା ସିନ୍ଧୁ ଜଳେ ଅବଗାହନ ସୁଖ ଭୋଳେ କରିତରନ୍ତି ଦିବ୍ୟ ଦେହି ଏଣୁ ତୋ ମହିମା କେ କହି ଅକ୍ଷୟ କ୍ଷୟ ନାହିଁ ଯାର ଯେ ବ୍ରହ୍ମ ପରମ ଈଶ୍ୱର ଅବ୍ୟକ୍ତ ଆଧ୍ୟାତ୍ମ ସ୍ୱରୂପୀ ଅବ୍ୟକ୍ତ ଅଧ୍ୟାତ୍ମ ସ୍ୱରୂପୀ ପରମ ଯୋଗ ବଳେ ବ୍ୟାପୀ ଏଣୁ ଯେ ଅତି ଦୂରେ ରହେ ଅବ୍ୟକ୍ତ ସୂକ୍ଷ୍ମ ସୂକ୍ଷ୍ମ ହୁଏ ଅନନ୍ତ ଆଦି ପରିପୂର୍ଣ୍ଣ ସେ ହରି ରଖୁ ମୋ ଜୀବନ ମନ ବଚନ ତା ଚରଣେ ନିବେଦନ ମୋ ଅନୁକ୍ଷଣେ ଏ ଘୋର ଗ୍ରାହ ବନ୍ଧ ପାଶୁ ଉଦ୍ଧରି ସେ ମୋତେ ଆଶ୍ୱାସୁ ଯାର ଅଳପ କଳା ଘେନି ବ୍ରହ୍ମାଦି ଦେବ ସୁର ମୁନି ସଂସାର ଚରାଚର ଯେତେ ପ୍ରକାଶ ନାମ ରୂପ ମତେ ଅଗ୍ନି ସବିତା ଜ୍ୟୋତି ଯେହ୍ନେ ପ୍ରକାଶୀ ପ୍ରବେଶନ୍ତି ତେହ୍ନେ ଗୁଣ ପ୍ରବାହ ଏ ସଂସାର ଇନ୍ଦ୍ରିୟ ବୁଦ୍ଧି ଅହଂକାର ଶରୀର ଆଦି ଏହି ମତେ ପ୍ରବେଶ ହୁଅନ୍ତି ତାର ଗାତ୍ରେ ଯେ ନହେ ଦେବାସୁର ମର୍ତ୍ତ୍ୟ ନ ସ୍ତ୍ରୀ ନ ପୁରୁଷ ଗାତ୍ର ଜନ୍ମ ଶରୀର ପଶୁ ଆଦି ରୂପେ ଅରୂପେ ନ ସମ୍ପାଦି କେବେ ହେ ନୋହେ କର୍ମ ଗୁଣ ସତ୍ୟ ଅସତ୍ୟ ନୋହେ ଜାଣ ନିଶେଷ ଶେଷ ପରିପୂର୍ଣ୍ଣ ଏଣୁ ଅନାଦି ନାରାୟଣ ନମସ୍ତେ ନମସ୍ତେ ଅନନ୍ତ ଅସହ୍ୟ ବେଗ ବଳବନ୍ତ ଯାହାର ଅଟେ ଶକ୍ତି ତ୍ରୟ ଅଖିଳ ବୁଦ୍ଧି ଗୁଣମୟ ପ୍ରପନ୍ନ ଜନ ଯେ ପାଳଇ ଦୁରନ୍ତ ଶକ୍ତି ଯାର ଦେହି କୁଶ୍ଚିତ ଇନ୍ଦ୍ରିଗଣେ ଯାର ମାର୍ଗ ନ କରାନ୍ତି ଗୋଚର ମୁଗ୍ରାହ ଗ୍ରସ୍ତେ ଗ୍ରସ୍ତ ହୋଇ ଆତ୍ମା ଶରୀର ନ ଜାଣଇ ଯେ ହରି ସଂସାର କାରଣ ତାପାଦେ ପଶିଲି ଶରଣ ରଖୁ ନ ରଖୁ ସେ ଜାଣଇ ତା ବିନୁ ଆନ ଗତି ନାହିଁ ବୋଲନ୍ତି ବ୍ୟାସଙ୍କ ନନ୍ଦନ ରାଜନ ସାବଧାନେ ଶୁଣ
ହରି ହରି ବୋଲ ଶୁକ ଉବାଚ ହେମନ୍ତେ ଗଜରାଜ ସ୍ତୁତି ଗୋବିନ୍ଦ ପାଦେ ଦେଇ ମତି ଇନ୍ଦ୍ରାଦି ଦେବେ ଗମ୍ୟ ନୋହେ ଯେ ପୂର୍ବ ଭାଗ୍ୟର ଉଦୟ ଗଜ ବିକଳ ଶୁଣି ହରି ସତ୍ୱରେ ଚିତ୍ତେ ମୋଦ ଭରି ଯେ ହରି ସର୍ବଦେବମୟେ ଅଶେଷ ବିଶ୍ୱ ଯାର ଦେହେ ସର୍ବଦେବତା ମିଳି ସଙ୍ଗେ ସ୍ତୁତି କରନ୍ତି ନାନା ରଙ୍ଗେ ଗରୁଡ ପୃଷ୍ଠେ ବିଜେ କରି କରେ ପ୍ରଚଣ୍ଡ ଚକ୍ର ଧରି ବେଗେ ମିଳିଲେ ଗଜ ପାଶେ ବିବୁଧେ ଦେଖନ୍ତି ଆକାଶେ ଗଜେନ୍ଦ୍ର ସରୋବର ଜଳେ ଗ୍ରାହ ଗ୍ରସିତ ପାଦ ମୂଳେ ଦେଖଇ ଗରୁଡ ପୃଷ୍ଠର ଆକାଶେ ବିଜେ ଚକ୍ରଧର ପଦ୍ମ ଗୋଟିଏ ଘେନି ହସ୍ତେ ଉର୍ଦ୍ଧେ ଚାହିଁଲା ଶୂନ୍ୟ ପଥେ ବେଗେ ନମିଲା ଶୁଣ୍ଢ ତୋଳି ଦେଖନ୍ତି ପ୍ରଭୁ ବନମାଳୀ ଚକ୍ର ବିରାଜେ ଦକ୍ଷ କରେ ସୂର୍ଯ୍ୟ କି ଉଦିତ ଅମ୍ବରେ ଡାକଇ ଆରତ ଭଞ୍ଜନ ଭୋନାଥ ରଖ ମୋ ଜୀବନ ହେ ନାରାୟଣ ବିଶ୍ୱ ଗୁରୁ ଆରତ ଜନ ଦୁଃଖ ହରୁ ନମସ୍ତେ ପ୍ରଭୁ ଭଗବାନ ତୁନାଥ ଜଗତ ଜୀବନ ଗ୍ରହ ପୀଡ଼ିତ ଗଜ ଦେଖି ତକ୍ଷଣେ ଗରୁଡ ଉପେକ୍ଷି ଜଳେ ପଶିଲେ ଚକ୍ର ପାଣି ବକ୍ରେ କୁମ୍ଭୀର ମୁଣ୍ଡ ହାଣି କୁମ୍ଭୀର ମୁଖୁ ବନମାଳି ହସ୍ତି ଚରଣ ହସ୍ତେ ତୋଳି ଦେଖନ୍ତି ଶୂନ୍ୟ ଦିଗପାଳେ ଗଜକୁ ଘେନି ବିଜେ କୁଳେ ଅଶେଷ ହରିର ମହିମା କେ କହିପାରେ ଗୁଣ ସୀମା ଗଜକୁ ରଖିଲେ ଯେ ମନ୍ତେ ଅଷ୍ଟମ ସ୍କନ୍ଧେ ଭାଗବତେ ଭାଷା ପ୍ରବନ୍ଧେ ହରିବାଣୀ ଶୁଣି ସଂସାରୁ ତର ପ୍ରାଣୀ ବୋଲଇ ବିପ୍ର ଜଗନ୍ନାଥ ସୁଜନେ ଶୁଣ ଏ ଚରିତ ଭାବେ ବୋଲଇ ବିପ୍ର ଜଗନ୍ନାଥ ଭାବେ ସୁଜନେ ଶୁଣ ଏ ଚରିତ ହରି ହରି ବୋଲ ଇତି ଶ୍ରୀମଦ୍ ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ ଅଷ୍ଟମ ସ୍କନ୍ଧେ ଗଜେନ୍ଦ୍ର ମୋକ୍ଷଣି ନାମ ତୃତୀୟ ଅଧ୍ୟାୟ।